ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ୱାକଫ ସଂଶୋଧନ ଆଇନ 2025 ଉମ୍ମିଦ ଗଲାକାଲିଠାନୁ ଦେଶେ କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ସରକାରଙ୍କର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ତରଫୁ ଇ ବାବଦେ ଗେଜେଟ୍ ବିଜ୍ଞପ୍ତି ଜାରି କରାଯାଇଛି। ଗଲା ହପ୍ତାଥି ସଂସଦର ଦୁଇ ଗୃହନ ୱାକଫ ସଂଶୋଧନ ବିଲ୍ 2025 ପାରିତ ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଲା ଶନିବାର ବିଲ୍କେ ମଞ୍ଜୁରୀ ଦେବା ଋତୁରୁ ଇଟା ଆଇନ୍ଟି ପରିଣତ ହୋଇଛି। କୃତ୍ରିମ ବୁଦ୍ଧିମତା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏଆଇ ଏଚ୍ନିର୍ ସମିଆଥି ନୂଆ ଶିଳ୍ପ ବିପ୍ଳବ ସାଜିଛି ବୋଲି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍। ନୂଆଦିଲ୍ଲୀନ ଗଲାକାଲି ହୋଇଥିବା ଆଧାର ସମ୍ବାଦ 2025 ଉଦ୍ଘାଟନ କରିକରି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍, ଏହାଦେ ବହୁଟେ ଜାଗାନ ଆଧାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମନ୍ତ୍ରୀ ଶ୍ରୀ ବୈଷ୍ଣବ ଫେସ୍ ଆଇଡି ଥିବା ଆଧାର ମୋବାଇଲ୍ ଆପ୍ର ବିଲ୍ ଶୁଭାରମ୍ଭ କରିଛନ୍। ଇ ଆପ୍ ଜରିଏ ଲୋକମାନେ ସେମାନଙ୍କର ଆଧାର ବିବରଣୀ ପାଇପାରିବେ। କାର୍ଯ୍ୟକ୍ରମଟି ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର ଓକାକେ ଦୁଇଟା ପୁରସ୍କାର ମିଳିଛି। ରେଜିଷ୍ଟ୍ରାର ଭାବେ ଆଧାର ପଞ୍ଜୀକରଣ ଦିଗେ ଉଲ୍ଲେଖନୀୟ ଅବଦାନ ଆଉ ଶ୍ରେଷ୍ଠ ରାଜ୍ୟ ପ୍ରମାଣୀକରଣ ଉପଭୋକ୍ତା ଏଜେନ୍ସି ଭାବେ ଓକାକେ ଇ ସମ୍ମାନଜନକ ପୁରସ୍କାର ଦିଆଯାଇଛି। ଓଡ଼ିଶା ଜୀବିକା ମିଶନର ସ୍ୱୟଂ ସହାୟକ ଗୋଷ୍ଠୀ ପଞ୍ଚାୟତ ବ୍ଲକ ଆଉ ଜିଲ୍ଲା ସ୍ତରର ସଂଘମାନଙ୍କର ଗଣତାନ୍ତ୍ରିକ ଭିତ୍ତିଥି ପୁନର୍ଗଠନ ଆର୍ ନେତୃତ୍ୱ ପରିବର୍ତ୍ତନ କରବାର୍କେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍। ଇ ବାବଦେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିର୍ଦ୍ଦେଶ ଉତ୍ତରୁ ରାଜ୍ୟ ସରକାର ଆଉ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଭିତରେ ସମନ୍ୱୟ ରଖାଯାଇକରି ନୂଆ ମାର୍ଗଦର୍ଶିକା ତିଆରି କରାଯାଇଛି। ଇଥି ରାଜ୍ୟର 35 ଲକ୍ଷରୁ ଅଧିକା ମହିଳା ନୂଆକରି ଭିନ୍ ଭିନ୍ ପଦପଦବୀଥି ନେତୃତ୍ୱ ନେବେ ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି। ଓଡ଼ିଆ ପକ୍ଷ 2025 ପାଳନର 9 ନମ୍ବର ଦିନେ ଆଜି ବହିଘିନା ଅଭିଯାନ ଆୟୋଜନ କରାଯିବା। ବହିର ଗୁରୁତ୍ୱ ବାବଦେ ଲୋକ ସଚେତନ କରବାର ସହିତ ବହି ଘିନ୍ବାର ଆର୍ ପଢ଼ବାର ଅଭ୍ୟାସକେ ଜାରି ରଖବାର୍କେ ଯୁଆନ ପିଢ଼ିକେ ତହକାବାର ଲାଗି ଲକ୍ଷ୍ୟ ରଖାଯାଇଛି। ଓଡ଼ିଆ ପକ୍ଷ ପାଳନ ଅବସରରେ ଗଲାକାଲି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଇଥି ସାଧାରଣ ଲୋକେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ରାଜ୍ୟ ସରକାର କୃଷି ଆଉ କୃଷକ ସଶକ୍ତିକରଣ ଉପରେ ଜୋର ଦେଉଛନ୍। ସୂଚନା ଅନୁସାରେ 2013-14 ଆର୍ଥିକ ବଚନରୁ କୃଷି ଲାଗି ଗୋଟିଏ ଖାସ୍ ବଜେଟ୍ ତିଆରି କରାଯାଇଛି। ସେ ବଛର ବଜେଟ୍ଥି କୃଷି ଲାଗି 7,162 କୋଟି ଟଙ୍କାର ବ୍ୟବରାଦ କରାଯାଇଥିଲା। ହେଲେ ଚଲତି ଆର୍ଥିକ ବଛର 2025-26 କୃଷି ଲାଗି 37,838 କୋଟି ଟଙ୍କା ବଜେଟ୍ଥି ବ୍ୟବରାଦ କରାଯାଇଛି। ସରକାର ଗଲା 11 ବଛର ଭିତରେ କୃଷି ବଜେଟ୍ଥି 5 ଗୁଣା ବଢ଼େଇଛନ୍। ବଲାଙ୍ଗୀର ଜିଲ୍ଲା କପାଣି ସମବାୟ ସମିତିଠାରେ ସମବାୟ ବର୍ଷ ପାଳନ କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇକରି ଚାଷୀମାନଙ୍କର ଉନ୍ନତି ଲାଗି କେନ୍ଦ୍ର ସରକାର ଲାଗୁ କରିଥିବା ଭିନ୍ ଭିନ୍ ପଦକ୍ଷେପ ବାବଦେ କହିଛନ୍। ଜୈବିକ ପଦ୍ଧତିଥି ଚାଷବାସ କରବାର୍କେ ଚାଷୀମାନଙ୍କୁ ତହକାବାର ସହିତ ସେମାନଙ୍କର ଉତ୍ପାଦିତ ଦରବକେ ଦେଶ ବାହାରେ ରପ୍ତାନୀ କରବାର୍କେ ବିଲ୍ ସୁଯୋଗ ସରକାରଙ୍କ ତରଫରୁ ଦିଆଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା କଳାକାରମାନଙ୍କୁ ସରକାରଙ୍କ ତରଫରୁ ସମ୍ମାନ ରାଶି ଦିଆଯାଇଛି। ଜିଲ୍ଲା ପ୍ରଶାସନ ତରଫରୁ ଗଲାକାଲି କଳାକାରମାନଙ୍କୁ 10,000 ଟଙ୍କା ଲେଖା ଦିଆଯାଇଛି। ଧନୁଯାତ୍ରାଥି ଭାଗ ନେଇଥିବା 160 ଜଣ କଳାକାରଙ୍କୁ ଏହି ସମ୍ମାନ ଟଙ୍କା ଦିଆଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ଜଣାପଡ଼ିଛି। ଓଡ଼ିଶା ପ୍ରଧାନ ମହାଲେଖାଗାର କାର୍ଯ୍ୟାଳୟ ଆଉ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଆଇବା 11 ତାରିଖ ଶୁକ୍ରବାର ଦିନ ସକାଳ 8 ବଜେ ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟଠାରେ ଆନ୍ତଃ ଜିଲ୍ଲା ପେନ୍ସନ୍ ଅଦାଲତ ହେବା। ସମ୍ବଲପୁର ଝାରସୁଗୁଡ଼ା ଦେବଗଡ଼ ବରଗଡ଼ ଜିଲ୍ଲାର ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କର ଅବସର ସମୟର ବକେୟା ପ୍ରାପ୍ୟ ବାବଦେ ରହିଥିବା ଅଭିଯୋଗମାନଙ୍କର ଅଦାଲତଟି ଶୁଣାଣି କରାଯିବା। ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଲ ବ୍ଲକ୍ର ଶ୍ରୀଅନ୍ନ ଅଭିଯାନ ଯୋଜନାଥି ପଞ୍ଚାୟତ ପ୍ରତିନିଧିମାନଙ୍କୁ ନେଇକରି ମଡ଼ିଆ ଚାଷ ବାବଦ ଗୋଟିଏ କର୍ମଶାଳା ହୋଇଯାଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ କରାଯାଇଥିବା କର୍ମଶାଳାଥି ମଡ଼ିଆ ଚାଷ ଉତ୍ପାଦନ ଆର୍ ବିକ୍ରି ବଟା ସହିତ ଇ ଚାଷନୁ ଚାଷୀମାନେ କେନ୍ତାକରି ଅଧିକା ଲାଭ ପାଇପାରିବେ ସେ ଉପରେ ଆଲୋଚନା ହୋଇଥିଲା। କେନ୍ଦ୍ର ଆଉ ରାଜ୍ୟ ସରକାରୀ କର୍ମଚାରୀଙ୍କର ପେନ୍ସନ୍ ଦେବାଥି ଡେରି ହେଲେ ଇଥିଲାଗି ଦାୟୀ ରହୁଥିବା ବ୍ୟାଙ୍କ 8% ହାରଥି ସୁଧ ଦେବେ ବୋଲି ରିଜର୍ଭ ବ୍ୟାଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ପେନ୍ସନ୍ଭୋଗୀଙ୍କର ବକେୟା ଦେବାର୍ଥି ଡେରି ହେଲେ ବିଲ୍ ଠିକ୍ ପରିମାଣର ସୁଧ ଦେବାର ଲାଗି ଗୋଟିଏ ନିର୍ଦ୍ଦେଶନାମାଥି ଆର୍ବିଆଇ କହିଛି। କଟକ ବାରବାଟୀ ଷ୍ଟାଡିୟମ୍ଠାରେ ଚାଲିଥିବା କଳାହାଣ୍ଡି କପ୍ କ୍ରିକେଟ୍ର ଆଜି ଫାଇନାଲ୍ ମ୍ୟାଚ୍ ଖେଳାଯିବା। କଟକ ଏ ଆଉ ସୁନ୍ଦରଗଡ଼ ଦଲ ଭିତରେ ଆଜିର ଫାଇନାଲ୍ ମ୍ୟାଚ୍ ଖେଳାଯିବା ବୋଲି ଓସିଏ ତରଫରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ବଙ୍ଗୋପସାଗରନ ସୃଷ୍ଟ ଲଘୁଚାପ ଲାଗି ରାଜ୍ୟର ବଡ଼ଭାଗୀ ଜିଲ୍ଲାନ ଘଡ଼ଘଡ଼ି ସହିତ ଧୁକାଗଡ଼ି ଆର୍ ବର୍ଷା ହୋଇପାରେ। ସେଥିର୍ଲାଗି ରାଜ୍ୟ ଆଇବା 3 ଦିନ ଭିତରେ ଦିନର ତାପମାତ୍ରା 2-3 ଡିଗ୍ରୀ ତକ କମିପାରେ। ଏଚ୍ନିର୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।